జయ జయ జగన్నాథ మహాప్రభు. ఆనందకంద సచితనంద చిన్మయ ఘన అమృతమంత అతృప్తకర్త అశరణ శరణ కోటి కైవల్యనాథ మహాప్రభు. కోటి కోటి ఒడియార జీవనధన ము కళియా శాంతంకర చరణారవిందరె అనంత కోటి దండవత అర్పణ కరివి. ఏటి జో ఠాకుర రహుచంతి ఆంక నా కణ లోకే సమస్తే కహిలే ఇయే ద్వారికారే రుహంతి బోలి ఆంక నా ద్వారికానాథ. పుణి బులి బులి జై పహంచిలా రామేశ్వరరె సెఠి లోకమానంకు పచలా కలా భాయ ఏటి జో ఠాకుర అచంతి ఆంక నా కణ లోకే సబు కహిలే ఇయే రామంకర ఈశ్వర బోలి ఆంక నా రామనాథ. పుణి శేషకు లోకటి బులి బులి ఆగ్యా పహంచిలా ఆసికి పురిరె సబు లోకమానంకు పచలా కలా భాయ ఏటి జో ఠాకుర అచంతి ఆంక నా కణ లోకే సమస్తే కహిలే జగన్నాథ. లోకటా కిచి బుజి పల్లాని దేఖబా ବଦ୍ରିକା ଯାଇଥିଲି ବଦ୍ରିନାଥ କହିଲେ, ଦ୍ୱାରିକା ଯାଇଥିଲି ଦ୍ୱାରିକାନାଥ କହିଲେ, ରାମେଶ୍ୱର ଯାଇଥିଲି ରାମନାଥ କହିଲେ. ଲୋକଟି ସିଧାସଳଖ ଯାଇ ପହଞ୍ଚିଲା ଗରୁଡ଼ ପଛପଟେ କାଳିଆ ସାନ୍ତଙ୍କୁ ପଚାରିଲା, କହିଲା ମଣିମା ମୁଁ ବୁଝିପାରୁନି କିଏ ଆପଣ, ଆପଣ କ'ଣ ପୁରୀର ନାଥ ନା ନାଇଁରେ ମୁଁ ପୁରୀର ନାଥ ନୁହଁ, ନା ଆପଣ କ'ଣ ଓଡ଼ିଶାର ନାଥ ନା ନାଇଁରେ ମୁଁ ଓଡ଼ିଶାର ନାଥ ନୁହଁ, ନା ଆପଣ କ'ଣ ଭାରତର ନାଥ ନା ନାଇଁରେ ମୁଁ ଭାରତର ନାଥ ନୁହଁ, ନା ଆପଣ କ'ଣ ଏସିଆ ମହାଦେଶର ନାଥ ନା ନାଇଁରେ ମୁଁ ଏସିଆ ମହାଦେଶର ନାଥ ନୁହଁ, ନା ଆପଣ କ'ଣ ପୃଥିବୀର ନାଥ ନା ନାଇଁରେ ମୁଁ ପୃଥିବୀର ନାଥ ନୁହଁ, ନା ପ୍ରଭୁ କିଏ ଆପଣ ନା ମୁଁ ହଉଛି ରସାତଳ ଭୂତଳ ପାତାଳ ସ୍ୱର୍ଗ ମର୍ତ୍ତ୍ୟ ଆକାଶ ଚନ୍ଦ୍ର ମୋ ଲୋମ ମୂଳରେ 84 କୋଟି ଜୀବ ଜଗତକୁ ଉଦ୍ଧାର କଲାବାଲା ମୁଁ ଜଗତର ନାଥ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ. କ'ଣ ପାଇଁ ଜଗନ୍ନାଥଙ୍କର କାନ ନାହିଁ, କ'ଣ ପାଇଁ ଜଗନ୍ନାଥଙ୍କର ଆଖି ଅଛି ପତା ନାହିଁ, କ'ଣ ପାଇଁ ଜଗନ୍ନାଥଙ୍କର ହାତ ଅଛି ପାପୁଲି ନାହିଁ, କାହିଁକି ଜଗନ୍ନାଥଙ୍କର ଛାତି ନାହିଁ, କାହିଁକି ଜଗନ୍ନାଥଙ୍କର ପାଦ ନାହିଁ? ଭକ୍ତ ଭାବର କଥା. ଜଗନ୍ନାଥଙ୍କୁ ଭକ୍ତ ପଚାରିଲା, କହିଲା ପ୍ରଭୁ ଆପଣଙ୍କର କାନ କ'ଣ ପାଇଁ ନାହିଁ? କଳିଯୁଗରେ ଆମେ ଯେତେ ତ ମନ୍ଦିର ଦେଖୁଛୁ, ଯେତେ ଠାକୁର ଦେଖୁଛୁ, ସବୁ ହାତ ଗୋଡ଼ ନାକ କାନ ଆଖି ଅଛି ପ୍ରଭୁ, ଆପଣ ତ ଜଗତର ନାଥ ଜଗନ୍ନାଥ, କାନ କୁଆଡ଼େ ଗଲା ଆପଣଙ୍କର? ନାଁରେ ସେଦିନ କାନ ଥିଲା ବୋଲି ଡାକ ଦେଲା ମୋତେ ଗଜ, କୁମ୍ଭୀରତା ଗୋଡ଼କୁ କାମୁଡ଼ି ଥିଲା, ଧାଇଁଗଲି ମୁଁ ଲକ୍ଷ୍ମୀଙ୍କି ନେଇକିରି ଗଜ ପାଖକୁ, ସୁଦର୍ଶନ ଚକ୍ରରେ ଯେତେବେଳେ ମୁଁ କୁମ୍ଭୀରର ବେକକୁ କାଟିଲି ନା, କୁମ୍ଭୀର ମୋତେ ହାତ ଯୋଡ଼ିକିରି ପଚାରିଲା, କହିଲା ଠାକୁରେ ମୋର ତ ଆପଣଙ୍କ ସାଙ୍ଗରେ କିଛି ଯୁଦ୍ଧ ହେଇନି, ମୁଁ ତ ଆପଣଙ୍କର କିଛି କ୍ଷତି କରିନି, ଆମେ ଗଜକୁମ୍ଭୀର ଯୁଦ୍ଧ ଲାଗିଛୁ ମଣିମା, ଆପଣ କ'ଣ ପାଇଁ ଆସିକିରି ସୁଦର୍ଶନ ଚକ୍ରରେ ମୋ ବେକଟାକୁ କାଟିଦେଲେ? ସେଇଠି ମହାପ୍ରଭୁ କଥା ଦେଇଥିଲେ କୁମ୍ଭୀରକୁ, କହିଲେ କୁମ୍ଭୀର ମନ ଦୁଃଖ କରିନା ରେ, ମନ ଦୁଃଖ କରିନା, ମୁଁ ଯେମିତି ଆଜି ତୋତେ ବିନା କାରଣରେ ତୋ ବେକକୁ ସୁଦର୍ଶନ ଚକ୍ରରେ କାଟି ଦେଇଛି, ମୁଁ ଆଜି ତୋତେ କଥା ଦେଉଛି ରେ, କାଲି ଯେତେବେଳେ କଳିଯୁଗରେ ଜଗନ୍ନାଥ ହୋଇ ଅବତାର ନେବି, ମୋର ସମଗ୍ର ଶରୀର ଥିବ ରେ, ହେଲେ କାନ ନଥିବ, ଆଉ କୋଉ କାନ ଥିବ ନା, କୋଉ ଗଜ ମୋତେ ଡାକିଲେ ମୁଁ ସୁଦର୍ଶନ ଚକ୍ରରେ ତା ବେକକୁ ଯାଇ କାଟିଦେବି? ଏବଂ ସେଇଠି ଭଗବାନ କୁମ୍ଭୀରକୁ କଥା ଦେଇଥିଲେ, କହିଲେ ଗଜ, କହିଲେ ଗଜ ମୋର ଭକ୍ତ ହେଲେ ମଧ୍ୟ ତୁ ସର୍ବପ୍ରଥମେ ସ୍ୱର୍ଗକୁ ଯିବୁ, ପଛରେ ଯିବ ଗଜ। ପଚାରିଲା କୁମ୍ଭୀର ନା କାହିଁକି? ନା ତୁ ମୋ ଭକ୍ତର ଗୋଡ଼ ଧରିଦେଇଛୁ, ତୁ ମୋ ଭକ୍ତର ଗୋଡ଼ ଧରିଦେଇଛୁ ବୋଲି ତୁ ପ୍ରଥମେ ଯିବୁ ସ୍ୱର୍ଗକୁ। ସେଇଠି ତତ୍ତ୍ୱର କଥା ଗୋଟେ, ମଣିଷର ତ ପତା ଅଛି, ଯେତେ ଠାକୁର ଅଛନ୍ତି ସମସ୍ତଙ୍କର ପତା ଅଛି, ପ୍ରଭୁ ଆପଣଙ୍କ ଆଖିଟା କାହିଁକି ଗୋଲ ଗୋଲ ହେଲା? ଆପଣ ତ ସବୁଦିନ ରାତିରେ ଶୁଅନ୍ତି, ପତା ନାହିଁ ପ୍ରଭୁ, ଶୁଅନ୍ତି ଶୁଅନ୍ତି କେମିତି? ସେ ପତା କୁଆଡ଼େ ଗଲା? ମନେ ପଡ଼ୁଛି ସେଦିନ ଭୀମ ଦୁର୍ଯ୍ୟୋଧନ ଆଜ୍ଞା ଯୁଦ୍ଧ ଲାଗିଥିଲା, ଭୀମ ଯେତେ ଦୁର୍ଯ୍ୟୋଧନକୁ ମାରୁଛି, ଦୁର୍ଯ୍ୟୋଧନ ଆଜ୍ଞା ମରୁନି, ଶ୍ରୀକୃଷ୍ଣ ଭଗବାନ ଟିକେ ଭୀମ ଆଡ଼େ ଅନେଇକିରି ଆଖିଠାରୁ ମାରିଦେଲେ, ଟିକେ ଆଖିଠାରୁ ମାରିଦେଲେ ଯେ ଭୀମ କ'ଣ କଲା, ଦୁର୍ଯ୍ୟୋଧନର ଜାନୁଭଙ୍ଗ କରିଦେଲା। ଦୁର୍ଯ୍ୟୋଧନ ସେଇଠି ପଚାରିଲା ଭଗବାନଙ୍କୁ, କହିଲା ପ୍ରଭୁ ଆମେ ତ ଭୀମର ମୋର ଯୁଦ୍ଧ ଲାଗିଥିଲୁ, ଆପଣଙ୍କର ମୁଁ ତ କିଛି ଦୋଷ କରିନି ମଣିମା, ଆପଣ କ'ଣ ପାଇଁ ଭୀମକୁ ଆଖିଠାରୁ ମାରିଦେଲେ ଯେ, ଆଖିଠାରୁ ମାରିଦେଲେ ଯେ ସେ ମୋ ଜାନୁଭଙ୍ଗ କରିଦେଲା? ସେଇଦିନ ଭଗବାନ ଆଜ୍ଞା କଥା ଦେଲେ ଦୁର୍ଯ୍ୟୋଧନକୁ, କହିଲେ ଦୁର୍ଯ୍ୟୋଧନରେ ମନ ଦୁଃଖ କରୁଛୁ ନା? ହଁ ପ୍ରଭୁ ମନ ଦୁଃଖ କରିବିନି, ନା ଆଉ ଏ ଯୁଗରେ ଏ ଜନ୍ମରେ ମୁଁ ତୋ ଋଣ ସୁଝି ପାରିବିନି, ନା ପ୍ରଭୁ କେବେ ସୁଝିବେ, ନା କାଲି ଯେତେବେଳେ କଳିଯୁଗ ଆସିବ ଚକା ଚକା ଆଖି ମୋର ଯୋଡ଼ିଏ ଥିବ ରେ, ହେଲେ ପତା ନଥିବ, ସମଗ୍ର ଜଗତକୁ ଦେଖୁଥିବି, ଆଜି ଯେଉଁ ପତାରେ ମୁଁ ଆଖିଠାର ମାରିଦେଇଛି, କଳିଯୁଗରେ ସେ ଆଖିରେ ମୋର ପତା ନଥିବ, ସମଗ୍ର ଜଗତକୁ ମୁଁ ଚକା ଚକା ଆଖିରେ ଦେଖୁଥିବି। ପୁଣି ଭକ୍ତଟେ ଦିନେ ପଚାରିଲା, କହିଲା ପ୍ରଭୁ ଭୁବନେଶ୍ୱରରୁ ବାହାରି ପଡ଼ିଛି ସକାଳୁ ସକାଳୁ, ଯାଇକିରି ପହଞ୍ଚିଗଲା ପୁରୀରେ, ମୁଁ ଜଗନ୍ନାଥଙ୍କୁ ଦେଖିବି କେତେ କ'ଣ କହି ପକେଇବି, ମୋର ଏତେ ଦୁଃଖ ଅଛି, ମୋ ପୁଅ ଚାକିରି କରିନି, ଟଙ୍କା ପଇସା ନାହିଁ ପ୍ରଭୁ, ତେଲ ଲୁଣ ସଂସାର କେତେ କ'ଣ ଭାବିକିରି ବସ୍ରେ ବସିକିରି ଯାଇଛି ପୁରୀ ଅରୁଣ ସ୍ତମ୍ଭ ପରେ, ବାଟ ଯାକ ଯାଉ ଯାଉ ଯେତେବେଳେ ଜଗନ୍ନାଥଙ୍କୁ ଆଜ୍ଞା 500 ଲୋକ ତା ଭିତରେ ଧ୍ୟାନ ଦେବେ, 500 ଲୋକ ତା ଭିତରେ ଅଛନ୍ତି, ଲୋକଟା ଆଜ୍ଞା ଛଟପଟ ହେଉଛି ଜଗନ୍ନାଥଙ୍କୁ ଦେଖିବା ପାଇଁ, ଜଗନ୍ନାଥଙ୍କୁ ଦେଖିବା ପାଇଁ ସେ 500 ଲୋକ ଭିଡ଼ ଭିତରେ ଯେତେବେଳେ ଆଖିରେ ଜଗନ୍ନାଥଙ୍କ ଆଖି ପାଖରେ ଆଖି ପଡିଯାଇଛି ନା, ଲୋକଟି କହୁଛି ପ୍ରଭୁ ମୁଁ କ'ଣ ଆପଣଙ୍କୁ ଦେଖିବାକୁ ଆସିଥିଲି, ଆପଣ କ'ଣ ମୋତେ ଭଲ ଭଲ କରିକି ଅନେଇଛନ୍ତି, ସେଇଠି ପଚାରୁଛି ଭକ୍ତ। ଭୋଲା ଆଖି ଯୋଡ଼େ, ଭୋଲା ଆଖି ଯୋଡ଼େ ପାଇଛ ଶାନ୍ତେ, ଭୋଲା ଆଖି ଯୋଡ଼େ ପାଇଛ। ଯିଏ ତ ଦେଖୁଛି, ଯିଏ ତ ଦେଖୁଛି, ସିଏ ତ କହୁଛି ତମେ ତା ଆଡ଼େ ଚାହିଁଛ, ତମେ ତା ଆଡ଼େ ଚାହିଁଛ, ତମେ ତା ଆଡ଼େ ଚାହିଁଛ। ଭଲ ଓଠଟିଏ ପାଇଛ ଶାନ୍ତେ, ଭଲ ଓଠଟିଏ ପାଇଛ। ଯିଏ ତ ଦେଖୁଛି, ସିଏ ତ କହୁଛି ତମେ ଦେଖି ତାକୁ ହସୁଛ। ଭଲ ହାତ ଯୋଡ଼େ ପାଇଛ ଶାନ୍ତେ, ଭଲା ହାତ ଯୋଡ଼େ ପାଇଛ। ଯିଏ ତ ଯାଉଛି ପାପି ହଉ ଅବା ତପିଟିଏ ହଉ, ତମେ କୋଳେଇ ନବାକୁ ଡାକୁଛ, ତମେ କୋଳେଇ ନବାକୁ ଡାକୁଛ, ତମେ କୋଳେଇ ନବାକୁ ଡାକୁଛ। ଏଡ଼େ ସୁନ୍ଦର ହାତ ଦୁଇଟା ଟେକିକିରି ରଖିଛନ୍ତି ପ୍ରଭୁ, ହାତ ଅଛି ହେଲେ ପାପୁଲି କୁଆଡ଼େ ଗଲା? ପାପୁଲି ନାହିଁ ପ୍ରଭୁ, ଏ ହାତରେ ଦଉଛ ନଉଛ କେମିତି, ଖାଉଛ କେମିତି, ସବୁ ତ କରୁଛ ପ୍ରଭୁ, ପାପୁଲି କୁଆଡ଼େ ଗଲା? ନା ରେ, ସେଦିନ ଯେତେବେଳେ ତ୍ରେତୟା ଯୁଗରେ ମୁଁ ପହଞ୍ଚିଲି ଯାଇ କିସ୍କିନ୍ଦାରେ ସୁଗ୍ରୀବ ସାଙ୍ଗରେ ମିତ୍ର ବସିଲି, ଲୁଚି ଲୁଚି ଯେତେବେଳେ ବାଳିକୁ ଧନୁତୀର ମାରିଦେଲି, ବାଳି ମରିବାକୁ ପଡ଼ିଛି, ବାଳିକି କୋଳରେ ଶୁଆଇଲି, ବାଳି କ'ଣ ଆଜି ମାଗୁଛୁ ମାଗେ ମୁଁ ତତେ ସବୁ ଦେବିରେ। ବାଳି ସେଇଠି ଦୁଇ ହାତ ଯୋଡ଼ି କହିଲା, ଠାକୁରେ କ'ଣ ମାଗିବି, ଆପଣଙ୍କ କୋଳରେ ମରିବି, ତାଠୁ ବଳି ବଡ଼ ଭାଗ୍ୟ ମୋ ପାଇଁ ଆଉ କ'ଣ ଅଛି। ନା ନାଇଁ ରେ ନାଇଁ ବାଳି, ମୁଁ କେବେ କାହାର ଧାରୁଆ ନୁହଁ, କ'ଣ ଆଜି ମାଗୁଛୁ ମାଗେ ତତେ ସବୁ ଦେବି। ସେଇଠି ବାଳି ଭଗବାନଙ୍କୁ କହିଲା, ପ୍ରଭୁ ମୁଁ ଆପଣଙ୍କର କିଛି ଦୋଷ କରିନଥିଲି, ଆମେ ସୁଗ୍ରୀବରମର ଯୁଦ୍ଧ ଲାଗିଥିଲୁ, ଆପଣ ଆପଣଙ୍କ ସ୍ତ୍ରୀକି ଉଦ୍ଧାର କରିବେ ବୋଲି ଆପଣଙ୍କ ସ୍ୱାର୍ଥ ପାଇଁ ଆଜି ମୋତେ ଧନୁତୀର ମାରିଦେଲେ, ଆଉ ମୁଁ କିଛି ଦୋଷ କରିନଥିଲି ମଣିମା, ନା କ'ଣ ମାଗୁଛୁ ମାଗେ। ନା ପ୍ରଭୁ ମୁଁ ମଲାବେଳେ ଯୋଡ଼ିଏ କଥା ମାଗିକିରି ଆପଣଙ୍କୁ ଯିବି। ନା କ'ଣ ମାଗୁଛୁ ମାଗେ? ନା ପ୍ରଭୁ ପ୍ରଥମ ମୋର ମାଗୁଛି, ଯେଉଁ ହାତରେ ଆପଣ ମୋତେ, ଯେଉଁ ପାପୁଲିରେ ଆପଣ ମୋତେ ଧନୁତୀର ମାରିଛନ୍ତି, ମୁଁ ଚାହୁଁଛି ପ୍ରଭୁ ସେ ପାପୁଲି ଆପଣଙ୍କର ନ ରହୁ। ସେଇଠି ପ୍ରଭୁ ରାମଚନ୍ଦ୍ର କଥା ଦେଲେ, ବାଳି ମୁଁ ଏ ଜନ୍ମରେ ତୋରୁଣ ସୁଝି ପାରିବିନି ରେ, କାଲି କଳି ଯୁଗରେ ଯେତେବେଳେ ଜଗତର ନାଥ ଜଗନ୍ନାଥ ହୋଇ ଅବତାର ନେବି, ଯେଉଁ ପାପୁଲିରେ ତତେ ଭିଡ଼ିକିରି ଧନୁତୀର ମାରିଦେଇଛି, ମୋର ହାତ ଥିବ ରେ ଆଉ ପାପୁଲି ନଥିବ, ଆଉ ପାପୁଲି ଥିବ ନା, କୋଉ ବାଳିକୁ ମୁଁ ଲୁଚି ଲୁଚି ଧନୁତୀର ମାରିବି। ପୁଣି ବାଳି ଦ୍ୱିତୀୟ ବର ମାଗୁଛି ପ୍ରଭୁଙ୍କୁ, କହିଲା, ପ୍ରଭୁ ମୁଁ ହଉଛି କିସ୍କିନ୍ଦା ରାଜ୍ୟର ରାଜା, ମୋରି ପାଣି ପବନରେ ଯେତେ ବୃକ୍ଷଲତା ଜୀବଜନ୍ତୁ ଅଛନ୍ତି ସମସ୍ତେ ବଡ଼ ହେଇଛନ୍ତି, ଆପଣ ମୋତେ ଧନୁତୀର ମାରିଲେ ମୋ ମନ ଦୁଃଖ ନାହିଁ, କିନ୍ତୁ ଯୋଉ ଗଛ ପଛ ପଟେ ଛିଡ଼ା ହେଇକିରି ଲୁଚି ଲୁଚି ମୋତେ ଧନୁତୀର ମାରିଦେଲେ, ସେ ବୃକ୍ଷଟା କେଡ଼େ ବେଇମାନ, ତା ରାଜ୍ୟର ରଜାଙ୍କୁ ମାରିବା ପାଇଁ ଆପଣଙ୍କୁ ଲୁଚେଇ ରଖିଥିଲା, ମୁଁ ଆଜି ମଲାବେଳେ ସେ ବୃକ୍ଷକୁ ଅଭିଶାପ ଦଉଛି। ସେ ବୃକ୍ଷଟା ଭାରି ମିଠା, ଭାରି ଫୁଲେଇ, ତାର ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ସମଗ୍ର ଶରୀର ପିତା ହେଇଯାଉ, ଯିଏ ତାକୁ ପାଟିରେ ଲଗେଇବ ସମସ୍ତେ ତାକୁ ଥୁ ଥୁ କରନ୍ତୁ। ପ୍ରଭୁ ରାମଚନ୍ଦ୍ର ତଥାସ୍ତୁ କରିଦେଲେ, ଯିବାକୁ ବାହାରିଛନ୍ତି, ବୃକ୍ଷଟି ଗୋଡ଼ ତଳେ ପଡ଼ିଗଲା, କହିଲା, ଠାକୁରେ ଭଲ ଆପଣ ହଉ, ଆପଣ ଯିବେ ଆପଣଙ୍କ ସ୍ତ୍ରୀକି ଆଣିବେ, ମୋତେ ବାଳି ଅଭିଶାପ ଦେଲା, ମୋ କଥା ବୁଝିକିରି ଯାଆନ୍ତୁ। ସେଇଠି ପ୍ରଭୁ ରାମଚନ୍ଦ୍ର ସେ ବୃକ୍ଷକୁ କୁଣ୍ଢେଇ ପକେଇଲେ, କହିଲେ, ମନ ଦୁଃଖ କରିନା ରେ ବୃକ୍ଷ, ମନ ଦୁଃଖ କରିନା, ତୋତେ ଯେମିତି ଆଜି ବିନା କାରଣରେ ବାଳି ଅଭିଶାପ ଦେଇଛି, ତୋର ସମଗ୍ର ଶରୀର ପିତା ହେଇଯାଇଛି, ତୋ ଭାର ମୁଁ ନେବି ରେ, କାଲି ଯେତେବେଳେ କଳି ଯୁଗରେ ଜଗନ୍ନାଥ ହୋଇ ଅବତାର ନେବି, ସମଗ୍ର ଜଗତ ତତେ ଲିମ୍ବ ଲିମ୍ବ ବୋଲି ଜାଣିବ, ତୋରି ଦେହରେ ମୋ ଶରୀର ତିଆରି ହବ, ସମସ୍ତେ କହିବେ ତତେ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ମହାପ୍ରଭୁ। ଟିକେ ସମସ୍ତେ ଟେକି ଦେବା ଦୁଇ ହାତ ମଣିମାନଙ୍କ ପାଇଁ।